ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଭିଭିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ବିଶ୍ୱବିଦ୍ୟାଳୟର ଉନ୍ନତି ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆଗାମୀ 2 ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ଭିଭିଭୂମି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟ ପାଇଁ ଖୁବ୍ ଶୀଘ୍ର ପରୀକ୍ଷା ନିୟନ୍ତ୍ରକ, କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନ୍ମେଣ୍ଟ ସମିଟ୍ ୱେବ୍ସର କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜିନ୍ 1ର ଅଂଶବିଶେଷ ଭାବେ 25ଟି ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଉନ୍କୋଚନ ବିକାଶଶୀଳ ଏବଂ ବିକଶିତ ଅର୍ଥବ୍ୟବସ୍ଥାର ଏକ ପ୍ରତିଫଳନ। କେନ୍ଦ୍ର ସରକାର ବିଶ୍ୱସ୍ତରୀୟ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଏବଂ ଭିଭିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବିଧାନସଭାରେ ଗତକାଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି। ଖର୍ଚ୍ଚ ଦାବି ଉପସ୍ଥାପନ ସମୟରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟରେ 5 ବର୍ଷ ପରେ କେହି ଭୂମିହୀନ ରହିବେ ନାହିଁ। ସେହିଭଳି ଭୂମିହୀନ ଆଦିବାସୀମାନଙ୍କୁ ମଧ୍ୟ ଜମିପଟ୍ଟା ମିଳିବ। ସରକାରୀ ଜମିରେ ରହୁଥିବା କୌଣସି ଗରିବଙ୍କୁ ବାସଚ୍ୟୁତ କରାଯିବ ନାହିଁ। ଗୋଚର ଜମିରେ ରହୁଥିଲେ ସମାନ ପରିମାଣର ଜମି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ଯୋଗାଇ ଦିଆଯିବ। ସୂଚନା ଅନୁସାରେ ଗତକାଲି ବାଚନିକ ଭୋଟ୍ରେ ବିଭାଗର 1,768,84,40,000 ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି। ରାଜ୍ୟ ସରକାର ଭୂ ବନ୍ଦୋବସ୍ତ ପାଇଁ ପ୍ରଥମ ପର୍ଯ୍ୟାୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ବଲାଙ୍ଗୀର, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର ଓ ସମ୍ଭଲପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ଆରମ୍ଭ କରିଛନ୍ତି ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଓଡ଼ିଶା ସ୍କେଶାଲ୍ ସର୍ଭେ ଏବଂ ସେଟଲମେଣ୍ଟ ଆକ୍ଟ ରୁଲ୍ସ 2012 ଅନୁଯାୟୀ ଏହି ସର୍ବେକ୍ଷଣ ହେଉଛି। ସୂଚନା ଅନୁସାରେ ଜମିର ସତ୍ତ୍ୱାଧିକାରୀଙ୍କ ମୃତ୍ୟୁସ୍ଥଳେ ରାଜସ୍ୱ ନିରୀକ୍ଷକମାନେ ରେକର୍ଡ ଯାଞ୍ଚ କରି ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ ସଂଶୋଧନ କରିବେ। ଏହାପରେ ତହସିଲଦାରଙ୍କ ନିକଟରେ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି। ଏହି ପ୍ରସ୍ତାବକୁ ଭିତ୍ତି କରି ଜମିପଟ୍ଟା ସଂଶୋଧନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଦେବଗଡ଼ ଜିଲ୍ଲାର ଆଡ଼ସ ରାମପାଲି ଅଞ୍ଚଳରେ ସୁନାପଥର ଖଣିର ସନ୍ଧାନ ମିଳିଛି। ଭୂ ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଜିଏସ୍ଆଇ ଦ୍ୱାରା ତମ୍ବାପଥର ଉତ୍ତୋଳନ ସମୟରେ ସୁନା ଖଣିର ସନ୍ଧାନ ମିଳିଥିବା ବିଧାନସଭାରେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଖଣିମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡ଼ିଛି। ଏହି ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ସୁନା ଖଣି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରୁ ଆଜି ପୁରୁଣା ସିନ୍ଦୁକ ଏବଂ ଆଲମାରୀଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଦିନ ଗୋଟାଏଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନୀଳାଦ୍ରି ମହୋଦୟ ସଂଗ୍ରହାଳୟ ନିକଟ ଏକ କୋଠରୀକୁ ପୁରୁଣା ସିନ୍ଦୁକ ଓ ଆଲମାରୀଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁମୋଦନ କରିଛନ୍ତି। ସୂଚନା ଅନୁସାରେ ଗତ ଜୁଲାଇ 14 ଓ 18 ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଥିଲା। ଦେଶରେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଚନ୍ଦ୍ରଯାନ 3ର ସଫଳତା ପରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଗତବର୍ଷ ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବରଗଡ଼ ଜିଲ୍ଲା ଆଥ୍ଲେଟିକ୍ ମହାସଂଘର ସହଯୋଗରେ ଆଜିଠାରୁ ଆନ୍ତଃଜିଲ୍ଲା ବରିଷ୍ଠ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 22ଟି ଦଳ ଅଂଶଗ୍ରହଣ କରିବେ। ବାଂଲାଦେଶ ଉପରେ ରହିଥିବା ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 8ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32ରେ।